ନମସ୍କାର, ମୋ ନାଁ ଆରତୀ ପରିଡ଼ା, ମୁଁ ବରମୁଣ୍ଡା ଫାୟାର ଷ୍ଟେସନରୁ କହୁଛି। ଆମର ଏଇ ଯେଉଁ ଡେଙ୍ଗୁ ବ୍ୟାପୁଛି, ଡେଙ୍ଗୁ ପାଇଁ କିଛି ମାନେ ମଶା ଧୂଆଁ ହଉ କିମ୍ବା ସାନିଟାଇଜର ଟାଇପ୍ର ହଉ, ଏଟାକୁ ଦେଲେ ଲୋକମାନେ ଉପକୃତ ହୁଅନ୍ତି। ଅଳିଆ ଆବର୍ଜନା ବହୁତ ବଢ଼ିବା ପରେ ଡେଙ୍ଗୁର ବହୁତ ପ୍ରୋବ୍ଲେମ୍ ହେଉଛି, ଆଉ ମଶା ମାଛି ବହୁତ ଅଧିକ ହେଉଛନ୍ତି। ଏଇଟାକୁ ଟିକେ ଆପଣ ଲକ୍ଷ୍ୟ କଲେ ବହୁତ ଭଲ ହୁଅନ୍ତା। ନମସ୍କାର।
ଆଇଲା ଆଇଲା।